ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରନୁ ଉତ୍କ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ CMS-03। ନବଜାତ ଆଉ ଶିଶୁ ମୃତ୍ୟୁ ହାର କମ୍ କରବାର ଥି ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛେ କହିଲେ ରାଜ୍ୟପାଳ। ପୁରୀ ଶ୍ରୀମନ୍ଦିର ଆଇଷ୍ଠାନ ମୂଲ ହେଲା ପଞ୍ଚକବ୍ରତ। ଦୁର୍ନୀତି ନିବାରଣ ସଚେତନତା ହପ୍ତା ହେଲା ଉଦ୍ଯାପିତ। ଆଉର୍ ICC ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ ଥି ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଚାଲିଛେ ଫାଇନାଲ ମ୍ୟାଚ। ଏଥର ପୁରା ଖବର, ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ତରଫୁ ଆଜ ବେଲବୁଡ଼ାର 5:26 ଥି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାନ ଥିବାର ସତୀଶ ଧବନ ମହାକାଶ କେନ୍ଦ୍ରନୁ ଭାରତର ଭାରୀ ଯୋଗାଯୋଗ ଉପଗ୍ରହ 4410 kg ଓଜନର CMS-03 VSAT-7R ଆଜ ଉତ୍କ୍ଷେପଣ କରାଯାଇଛି। ନୌସେନାର ଯୋଗାଯୋଗକେ ବଢ଼ାବାର ଆଉ ଦୂରିଆ ଇଲାକାନ ଡିଜିଟାଲ ସଂଯୋଗୀକରଣର ସମ୍ପ୍ରସାରଣର ଏହି ଅଭିଯାନର ଲକ୍ଷ୍ୟ ହେ। CMS-03 ଭାରତର ସବୁନୁ ଶକ୍ତିଶାଳୀ ରକେଟ LVM-3 ଲଞ୍ଚରନୁ ଉତ୍କ୍ଷେପଣ କରାଯାଇଛେ। ଇ ଉପଗ୍ରହ ଗୋଟେ ବହୁମୁଖୀ ସାମରିକ ଯୋଗାଯୋଗ ପ୍ରଣାଳୀ ଯେନ୍ଟା ଭଏସ୍ ଡାଟା ଆଉ ଭିଡ଼ିଓ ଲିଙ୍କ ଲାଗି ଟ୍ରାନ୍ସପଣ୍ଡର ହେଇପାର୍ସି। ରାଜ୍ୟ ଜନ୍ମ ହେଉଥିବାର ଛୁଆଙ୍କୁ ଜରୁରୀ ପୁଷ୍ଟି ଯତ୍ନ ଆଉ ସୁରକ୍ଷା ଦେବାର ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍। ଭୁବନେଶ୍ୱରନ ହେଇଥିବାର ଗୋଟେ ଖାସ୍ ସମ୍ମିଳନୀଥି ଯୋଗ ଦେଇକରି ରାଜ୍ୟପାଳ କହିଛନ୍, ସ୍ୱାସ୍ଥ୍ୟ ବୁଦ୍ଧି ଆଉ ଜୀବନଶକ୍ତି ଭବିଷ୍ୟତ ନାଗରିକମାନଙ୍କୁ ଦିଆଯାଉଥିବାର ପୁଷ୍ଟି ଆଉ ଯତ୍ନଥି ଯୋଡ଼ି ହେଇକରି ଥିସି। ଗର୍ଭଧାରଣରୁ ନେଇକରି ଛୁଆକୁ 2 ବର୍ଷ ହେବାର ତକ୍ ଜୀବନର ପହେଲା 1000 ଦିନ ଶାରୀରିକ ଆଉ ମସ୍ତିଷ୍କ ବିକାଶ ଆଉ ସାରା ଜୀବନ ସୁସ୍ଥତା ଲାଗି ସବୁନୁ ଜରୁରୀ ସମୟ ଆଏ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍। ନବଜାତକ ଆଉ ଶିଶୁ ମୃତ୍ୟୁ ହାର କମ୍ କରବାର ଦିଗେ ଦେଶ ଉଲ୍ଲେଖନୀୟ ସଫଳତା ପାଇଛେ। ଇହାଦେର ସମୟଥି ବହୁତଟେ ସାମାଜିକ ପ୍ରତିବନ୍ଧକ ରହିଛେ, ଯେନ୍ଟା ଖାଲି ଚିକିତ୍ସାଥି ନୁହେଁ, ଶିକ୍ଷା ସଶକ୍ତିକରଣ ଆଉ ସହାନୁଭୂତି ଜରିଏ ଭିଲ୍ ସମାଧାନ କରାଯାଇପାରବା ବୋଲି ରାଜ୍ୟପାଳ କହିଛନ୍। ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ଆଇବାକାଲ ବନ୍ଦ ରହିବା। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ଦିଆଯାଇଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଲଗା ଜରୁରୀ କାମ ଥିବାନୁ ଶୁଣାଣିକି ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ବିଭାଗ ତରଫୁ କୁହାଯାଇଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି 3 ମୁଖିଆ ରାଜନୈତିକ ଦଲ ଆଉ ସ୍ୱାଧୀନ ପ୍ରାର୍ଥୀମାନେ ଜୋରସୋର ପ୍ରଚାର କରୁଛନ୍। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଜ କୋମନା ବ୍ଲକ ଜିଲ୍ଲା ପରିଷଦ 2 ଜୋନ୍ର ନିର୍ବାଚନ ପ୍ରଚାର କରିଛନ୍। ଇତାର ସହିତ ନୂଆପଡ଼ା ସରାବଙ୍ଗ ବଜାର ପଡ଼ିଆନ ଆଜ ଗୋଟେ କେନ୍ଦୁପତ୍ର ତୋଲାଲି କର୍ମଚାରୀ ସଂଘର ବୈଠକଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଉପନିର୍ବାଚନଟି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବାର ଲାଗି ଅନୁରୋଧ କରିଛନ୍। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭିଲ୍ ଯୋଗ ଦେଇକରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିଛନ୍। ନୂଆପଡ଼ା ବ୍ଲକର 9 ଜିଲ୍ଲା ପରିଷଦ ଜୋନ୍ର ଗଙ୍ଗାଦିଗଡ଼ନ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିର୍ବାଚନ ପ୍ରଚାର କରିଛନ୍। ତାଙ୍କର ସହିତ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ ଆଉ ବହୁତ ନେତ୍ରୀ ସାମିଲ ହୋଇଥିଲେ। କଂଗ୍ରେସ ତରଫ ହୋଇଥିବାର ଗୋଟେ ବିଶାଳ ବାଇକ୍ ରାଲିଥି ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଭକ୍ତଚରଣ ଦାସ ଆଉ ଦଳୀୟ ପ୍ରାର୍ଥୀ ସାମିଲ ହୋଇକରି ନିର୍ବାଚନ ପ୍ରଚାର କରିଛନ୍। ଏହି ବାଇକ୍ ରାଲି ନୂଆପଡ଼ାନୁ ମୂଲ ହୋଇକରି ଖରିଆର ରୋଡ୍ ତକ୍ ଯାଇଥିଲା। ରାଜ୍ୟର ସବୁ PDS ହିତାଧିକାରୀମାନଙ୍କର ଆଧାର ଭିତ୍ତିକ EKYC ପ୍ରକ୍ରିୟା ଜାରି ରହିଛେ। ଇଟା ସବୁ 11,827 ଖାଉଟି ସୁଲଭ ମୂଲ୍ୟ ଦୋକାନ, 314 ବ୍ଲକ ଆଉ 64 ପୌରାଞ୍ଚଳ କାର୍ଯ୍ୟାଳୟ ରାସନ କାର୍ଡ ପରିଚାଳନା କେନ୍ଦ୍ରମାନଙ୍କେ ପ୍ରକ୍ରିୟା ଚାଲିଛେ। EKYC କରେଇ ନେଇପାରିଥିବାର ହିତାଧିକାରୀମାନେ ଆଇବା December 31 ତକ EKYC କରିପାରିବେ। ଇ ବାବଦେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗ ତରଫୁ ସୂଚନା ଦିଆଯାଇଛେ। ସୁଭଦ୍ରା ଯୋଜନାଥି ନୂଆ ହିତାଧିକାରୀମାନଙ୍କୁ ସାମିଲ କରବାର ଲାଗି ଗଲାକାଲିନୁ ଆବେଦନ ଫେରଘାଏ ମୂଲ ହୋଇଛେ। 2025-26 ଆର୍ଥିକ ବର୍ଷ ଲାଗି ଇ ମାସର 30 ତକ ସୁଭଦ୍ରା ପୋର୍ଟାଲ ଖୋଲା ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର ଆଉ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କର କାର୍ଯ୍ୟାଳୟନ ସୁଭଦ୍ରା ଆବେଦନପତ୍ର ମାହାଲିଆ ମିଳୁଛି। ପୁରୀ ଶ୍ରୀମନ୍ଦିର କାର୍ତ୍ତିକ ମାସର ଉଜ୍ଜଲପଖର ଏକାଦଶୀ ତିଥିନୁ ଆଇଷ୍ଠାନୁ ପଞ୍ଚକବ୍ରତ ପାଳନ ମୂଲ ହୋଇଛି। ଇ ବଛର ଶ୍ରୀମନ୍ଦିର ପଞ୍ଚକବ୍ରତ 5 ବଦଲା 4 କରାଯାଉଛି। ଇ ବଛର ଦ୍ୱାଦଶୀ ତିଥି କ୍ଷୟ ହୋଇଥିବାନୁ ମହାପ୍ରଭୁଙ୍କର ବାଙ୍କ ଚୂଡ଼ା ବେଶ କରାନାଇଯାଏ। ଆଜି ମହାପ୍ରଭୁମାନଙ୍କର ଲକ୍ଷ୍ମୀନାରାୟଣ ବେଶ କରାଯାଇଛି। ଆଇବାକାଲି ତ୍ରୟୋଦଶୀ ତିଥି ଅବସରରେ ମହାପ୍ରଭୁଙ୍କର ଆଡ଼କିଆ ନୀତି କରାଯିବା। ମଙ୍ଗଳବାର ଦିନ ଲକ୍ଷ୍ମୀ ନୃସିଂହ ବେଶ ଆଉ ବୁଧବାର ଦିନ ପୁନି ଅବସରରେ ମହାପ୍ରଭୁମାନଙ୍କର ରାଜରାଜେଶ୍ୱର ଆଉ ସୁନାବେଶ କରାଯିବା। ହରି ଉତ୍ଥାନ ଏକାଦଶୀ ଅବସରରେ ଆଜି ମହାପ୍ରଭୁମାନଙ୍କର ଖାସ୍ ନୀତିକାନ୍ତି କରାଯାଉଛି। ଚାରିମାସର ଶୟନ ନୀତି ଉତ୍ରୁ ମହାପ୍ରଭୁମାନଙ୍କ ରାଇଜ ହରି ଉତ୍ଥାନ ନୀତି ପାରମ୍ପରିକ ବିଧି ଅନୁସାରେ କରାଯାଉଛି। ଇ ବାବଦେ ଐତକା ତଥ୍ୟ ଦେଇକରି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ପଣ୍ଡା କହିଛନ୍,
ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଟି ଜିନିଷକୁ ଆମେ ତ୍ୟାଗ କରିବା ଦରକାର ମଧ୍ୟ ରହିଛି। ଆଉ ମହାପ୍ରଭୁଙ୍କର ଏଇ ପଞ୍ଚୁକରେ ପାଞ୍ଚ ଦିନରେ ମହାପ୍ରଭୁଙ୍କର ମଧ୍ୟ ବେଶ ଶୃଙ୍ଗାର ହେଇଥାନ୍ତି ପାଞ୍ଚ ପ୍ରକାର, ଯେହେତୁ ଏଠାର ପାଞ୍ଚ ଦିନ ନ ପଡ଼ି ଚାରି ଦିନ ହେଉଛି। ଚାରି ଦିନ ବ୍ରତ କରିକି ମଧ୍ୟ ଆପଣ ପଞ୍ଚୁକର ପାଞ୍ଚ ଦିନ ବ୍ରତର ଫଳ ପ୍ରାପ୍ତି କରିପାରିବେ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ, କାର୍ତ୍ତିକ ମାସରେ ହରିହର ବେଶ, କାର୍ତ୍ତିକ ମାସରେ ମଧ୍ୟ ପାଞ୍ଚ ଦିନ ପଡ଼ିଲେ ପାଞ୍ଚଟି ବେଶ, ଯଦି ଚାରି ଦିନ ପଡ଼େ ଚାରିଟି ବେଶ, ଯେତେବେଳେ ଛଅ ଦିନ ପଡ଼େ ପଞ୍ଚୁକ ସେଦିନ ମଧ୍ୟ ଛଅ ପ୍ରକାର ବେଶ ହୋଇଥାନ୍ତି।
ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ପ୍ରଶାସନ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆଜିଠାନୁ ମୂଲ ହୋଇଛି। ପାତାଳି ଶ୍ରୀକ୍ଷେତ୍ର ସହତେ ଭିନ୍ ଭିନ୍ ଗାଁର ସବୁ ଜଗନ୍ନାଥ ଆଉ ରାଧାକୃଷ୍ଣ ମନ୍ଦିରର ସାମୁହିକ ପଞ୍ଚୁକ ବ୍ରତ ପାଳନ କରାଯାଉଛି। ଉଷାକୁଠିମାନଙ୍କେ ପାରମ୍ପରିକ କୈଳାସୀ ଯାତ୍ରା ଲାଗି ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଆଜି ରାତି ଦେଉଲବରା ପରବ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସାରା ରାଜ୍ୟ ଗଲା 27 ତାରିଖନୁ ଚାଲିଥିବା ଦୁର୍ନୀତି ନିବାରଣ ସଚେତନତା ହପ୍ତା ଆଜି ଉଦ୍ଯାପିତ ହେଉଛି। ଦୁର୍ନୀତି ନିବାରଣ ଆମର ସାମୁହିକ ଦାୟିତ୍ୱ ବିଷୟବସ୍ତୁ ଉପରେ ଆଧାରିତ ହୋଇଥିବାର ହପ୍ତା ପାଳନ ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ରାଜ୍ୟର ଭିନ୍ ଭିନ୍ ଜାଗାନ କରାଯାଇଛି। ଇ ସପ୍ତାହ ପାଳନ ଅବସରରେ ସାଧୁତାକେ ଜୀବନର ବ୍ରତ ଭାବେ ନେଇକରି ଦୁର୍ନୀତିମୁକ୍ତ ବିକଶିତ ଓଡ଼ିଶା ଗଠନ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମକୁ ଆହ୍ୱାନ ଦେଇଛନ୍। ସପ୍ତାହ ପାଳନ ଅବସରରେ ଭିନ୍ ଭିନ୍ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ଶପଥପାଠ କାର୍ଯ୍ୟକ୍ରମ କରାଯାଇଛି। ଇ ସପ୍ତାହ ପାଳନର ଉଦ୍ଦେଶ୍ୟ ବାବଦେ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଆରକ୍ଷୀ ଅଧୀକ୍ଷକ ପ୍ରଦ୍ୟୁମ୍ନ ଦ୍ୱିବେଦୀ ଆକାଶବାଣୀକେ କହିଛନ୍,
ଆମର ଯେନ୍ 27 ତାରିଖରୁ ଆଜି ଯେ ଚାଲିଥିଲା ଦୁର୍ନୀତି ନିବାରଣ ସଚେତନ ସପ୍ତାହ ଯେନ୍ତା ହେଇଥିଲା 2025ର ବାର୍ତ୍ତା ଥିଲା ଯେ ଦୁର୍ନୀତି ନିବାରଣ ଆମର ସାମୁହିକ ଦାୟିତ୍ୱ। ସେ ହିସାବରେ ଆମେ ସ୍କୁଲ କଲେଜ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଆଉ ଇଣ୍ଟେରିୟର ଆମେ ଯାଇକରି ଆମେ ବାର୍ତ୍ତା ଦେବା ଲାଗି ଚାହିଁଲୁ। ଆମର ଟୋଲ ଫ୍ରି ନମ୍ବର 1064 କେ ବି ଆମେ ସ୍ପ୍ରେଡ୍ କରିଛୁ ସବୁ ଲୋକଙ୍କ ପାଖେ, ଯେନ୍ତାକି ତାଙ୍କର ଅଭିଯୋଗ କଲେ ଆମକୁ ଫୋନ କରିପାରିବେ। ତ ସବୁଠୁ ବଡ ଜିନିଷ ହେଲା ଯେ ଆମେ ତାଙ୍କ ପାଖରେ ପହଞ୍ଚି ପାରିଲୁ ରିମୋଟ ଏରିଆରେ। ଗ୍ରାମସଭା ମାନେ କଲୁ ଆମେ, ବହୁତ ସକ୍ସେସ ହେଇଛେ। ଆଉ ସାଧୁବାଦ ଦେବୀ ଜିଲ୍ଲା ପ୍ରଶାସନକୁ ବି ସମସ୍ତଙ୍କ ସହଯୋଗରେ ଆମର ଏଇ ଜିନିଷଟା କାର୍ଯ୍ୟକାରୀ ହେଇପାରିଲା।
ସାଇବର ସୁରକ୍ଷା ବାବଦେ ଲୋକ ସଚେତନ କରିବା ଲାଗି ସମ୍ବଲପୁର ପୁଲିସ ତରଫୁ ଗୋଟିଏ ସାଇକ୍ଲୋଥୋନ କାର୍ଯ୍ୟକ୍ରମ ଆୟୋଜ କରାଯାଇଛି। ସାଧାରଣ ଲୋକ ସାଇବର ଅପରାଧ ଆଉ ତାର ମୁକାବିଲା ଲାଗି ସଚେତନ କରିବା ଲକ୍ଷ୍ୟଟି କଚେରୀ ଛକ ପାଖେ ଏହି ସାଇକ୍ଲୋଥୋନର ଆୟୋଜନ କରାଯାଇଥିଲା। ଏଥି ଭିନ୍ ଭିନ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଜିଲ୍ଲା ପୁଲିସ କର୍ମଚାରୀ ଆଉ ଛାତ୍ରଛାତ୍ରୀ ଆଉ ସାଧାରଣ ଲୋକ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଦୁର୍ନୀତି ନିବାରଣ ସଚେତନତା ସଭା ଆଉ ସାଧୁତାର ଶପଥପାଠ କରାଯାଇଛି। ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଆଉ ଜିଲ୍ଲା ପ୍ରଶାସନ ତରଫ ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାଧୁତାର ଶପଥପାଠ କରାଇଥିଲେ। ଏହି ଅବସରରେ ଆଗହନୁ ହୋଇଥିବା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆଉ ଚାଇଲ୍ଡ ହେଲ୍ପଲାଇନ୍ ତରଫୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2025 ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇକରି ସଚେତନତା ସଭାର ଆୟୋଜନ କରାଯାଇଥିଲା। ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ତିନିଜଣିଆ କମିଟି ଝାରସୁଗୁଡ଼ା ଜିଲ୍ଲାର ଅର୍ଥନୈତିକ ସ୍ଥିତି ବାବଦେ ଆଜି ସମୀକ୍ଷା କରିଛନ୍। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡାଙ୍କର ନେତୃତ୍ୱତି ଏହି ତିନିଜଣିଆ କମିଟି ଜିଲ୍ଲାର ଭିନ୍ ଭିନ୍ ଗାଁ ଆଉ ସହର ଇଲାକାନ ଜାରି ରହିଥିବାର ବିକାଶମୂଳକ ପ୍ରକଳ୍ପମାନ ବୁଲି ଦେଖିଛନ୍। ପ୍ରକଳ୍ପ କାର୍ଯ୍ୟାନ୍ୱୟନକେ ନେଇକରି ରହିଥିବାର ଆହ୍ୱାନମାନଙ୍କର ତୁର୍ତ୍ତି ସମାଧାନ ଦିଗେ କମିଟି ଜୋର ଦେଇଛନ୍। ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ମୁକାବିଲାଥି ଆଜି ଭାରତ ଦକ୍ଷିଣ ଆଫ୍ରିକା ଭିତରେ ଖେଲ୍ ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତିକରି ବୋଲିଂ କରବାରକେ ନିଷ୍ପତ୍ତି ନେଇଛି। ଖବର ଲେଖା ହେବାର ତକ ଭାରତୀୟ ଦଳ 30 ଓଭର ତକ 3 ୱିକେଟ୍ ହରେଇକରି 172 ରନ୍ କରିଛି। ବୌଦ୍ଧ ଟାଉନହଲ୍ ଠାନା ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଜି ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପାଣିପାଗ ଆଇବା ଦୁଇ ଦିନ ତକ ରାଜ୍ୟର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସହିତ ପାଗ ଥଣ୍ଡା ରହିବା। ତା ଋତାରୁ ଆଇବା 5 ଦିନ ତକ ପାଗ ଶୁଖା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ CMS-03। ନବଜାତ ଆଉ ଶିଶୁ ମୃତ୍ୟୁହାର କମ୍ କରିବାରଟି ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି କହିଲେ ରାଜ୍ୟପାଳ। ପୁରୀ ଶ୍ରୀମନ୍ଦିରର ଆଜିଠାନୁ ମୂଲ ହେଲା ପଞ୍ଚକ ବ୍ରତ। ଦୁର୍ନୀତି ନିବାରଣ ସଚେତନତା ହପ୍ତା ହେଲା ଉଦ୍ଯାପିତ। ଆଉ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ଥି ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଚାଲିଛେ ଫାଇନାଲ୍ ମ୍ୟାଚ୍। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।